ଫୁଟୁକ 33 ଆଳେ ଆପଣ ପାପ କରସୁ ତ ଚାର ଲୁକାର ରୁଚି ସୁସମାଚାର 15 ଅଧ୍ୟାୟ 11 ବଚନ ସିଲେନ 32 ଅବଚନ ତ ପେହଲ ୟୁହନ ପେହଲ ଅଧ୍ୟାୟ 13-7 ବଚନ ସିଲେନ 9 ବଚନ ତ କାଇ ହେସେ କାହନକ ବିଶ୍ୱାସୀ ପାପ କରସ ତ ଚାର ଇସୁ ଏକ କାହାନୀ ବତାଡ଼ିଓ କି ଏକ ବାର ଏକ ଜୁଆନ ପୁରିଓ ତେରା ଘର କାଜେ ଛୁଡ଼ିନ ଯାତ୍ର ହୁଏ ଏକ ଦୂର ଦେଶମା ଯେ ଘଣ ସଟା ବେକାର କାମ କରିଓ ଯେ ଏକ ମୋଟଲ ପାପ କରିଓ ଛିନାଳ କରିନ ଯେ ତେରା ବାସନୁ ସବ ଧନ କାଜେ ଉଜାଡ଼ ଦେଦ ଇନାତ କାମମା ଆଳେ ଏକ ଦାହାଡ଼ ତିନା ଦେଶମା ଭେନକର କାଲ ପଡ଼ିଓ ତତିଆର ଚ ଭେନକର ଗରିବ ହୋଇଗିଓ ଆଳେ ଭୁକନୁ ମାରେ ଭେନକର ତଡ଼ପନ ମଣିଗିଓ ଯେ ଜାଣୁଥିଲ କି ଚ ପରମେଶ୍ୱର ନୁ ବିରୋଧମା ଆଳେ ତେରା ବାସନୁ ବାରମା ଏକ ମୋଟଲ ପାପ କରିଓ ଯୁ କାମ ଚ କରଲ ତିନା କାମ ନୁ କାରଣ ଚ ମାଇକି ମାଇ ସୂଚନା ଲାଗିଓ ଯେ ତେରା ବାସନୁ ଚା ପଛ ଯାତ୍ରୀ ତେରା ବେଟନ ପାପ କରନେନ ବାଦମା ବି ତେର ବାହାସ ତେର ସେ ପ୍ୟାର କରନୁ ନି ଛୁଡ଼ିଓ ଯେ ଭେନକର ଖୁସ ହୋଇନ ତେରା ବେଟା କାଜେ ତେର ଘର ଲିଗିଓ ଆଳେ ତେର ପାପ ନୁ କରତେ ତେଖେ ମାଫ କରିଦେଦ ଆଳେ ଆପଣ କଦି ପାପ କରଜେ କି ଆପଣ ବି ତିନା ପାପ ନୁ କାରଣ ପଶ୍ଚତାପ କରନୁ ଚାହଜେ ଆଳେ ଆପଣା ପାପ ସେ ଫିରିନ ପରମେଶ୍ୱର ଯୁନ୍ ଜାଣୁ ଚାହଜେ ପରମେଶ୍ୱର ଆପଣା ପାପ କାଜେ ମାଫ କରସେ ଆଳେ ଆପଣ ବି ଏକ ବାହାସନୁ ସମାନ ଗ୍ରହଣ କରସେ ଇସୁ କହିଓ ସ୍ୱର୍ଗମ ଭେନକର ଆନନ୍ଦ ମନାଓ ଯେ ଯେତାର ଏକ ମାଣିଷ ପାପ ନୁ ପଶ୍ଚତାପ କରେ ତତିଆର।